आकाशवाणी संवाद पढ़ुछंती नीना साहू। मुख्य संवाद, स्वास्थ्यठारु सामाजिक सुरक्षा पर्यंत देशर प्रत्येक क्षेत्र में परिपूर्ण चिंताधारा सामाजिक न्यायर उल्लेखनीय प्रतिफलन कहिले प्रधानमंत्री। आकाशवाणी मन की बात आज देशवासी भाव विनिमय विभिन्न धार्मिक यात्रा सेवा भावना करिथाए सुजोग प्रदान। कोलकाता आईन छात्री गणदुष्कर्म घटन कॉलेज परिदर्शन कले जातीय महिला कमिशनर प्रतिनिधि मंडली। पुरी रे दलाचकटा घटन तीन जनकर मृत्यु एवं दक्षिण पश्चिम मौसुमी वायु निर्धारित समय 9 दिन पूर्व देशर सबु अंचल पहुंची। प्रधानमंत्री नरेन्द्र मोदी कहिछंती स्वास्थ्यठारु सामाजिक सुरक्षा पर्यंत देश प्रत्येक क्षेत्र में परिपूर्णतार चिंताधारा सहित अग्रसर होउछि। सामाजिक न्याय एक उल्लेखनीय प्रतिफलन बोली प्रधानमंत्री कहिछंती। आकाशवाणी मन की बात कार्यक्रम आज देशवासी भाव विनिमय कर प्रधानमंत्री कहिछंती सांप्रतिक परिस्थिति में देशर अधिकांश लोक कौनसी ना कौनसी सामाजिक सुरक्षार सुफल पाउछंती। आंतर्जातिक श्रम संगठन आईएलओ रिपोर्ट उपरे आलोकपात करि श्री मोदी कहिछंती देशर 95 कोटी लोक सामाजिक सुरक्षा योजना रे सामिल अछंती। 2015 मसीहा पर्यंत विभिन्न कल्याणकारी योजनार सुफल देशर 25 कोटी रु कम लोकंक पाखरे पहुंचिथिला। एभली सफलता आत्मविश्वास सृष्टि करिछि एवं भारत एहाकु आधार करि प्रत्येक क्षेत्र रे शक्तिशाली हेबाकु प्रयास जारी रखिछि।
इंटरनेशनल लेबर ऑर्गेनाइजेशन आईएलओ की बड़ी अहम रिपोर्ट आई है। इस रिपोर्ट में कहा गया है कि भारत की 64% से ज्यादा आबादी को अब कोई न कोई सोशल प्रोटेक्शन बेनिफिट जरूर मिल रहा है। सामाजिक सुरक्षा ये दुनिया की सबसे बड़ी कवरेज में से एक है। आज देश के लगभग 95 करोड़ लोग किसी न किसी सोशल सिक्योरिटी योजना का लाभ पा रहे हैं। भारत में स्वास्थ्य से लेकर सामाजिक सुरक्षा तक हर क्षेत्र में देश सैचुरेशन की भावना से आगे बढ़ रहा है।
विश्व स्वास्थ्य संगठन द्वारा भारत को ट्राकोमा मुक्त घोषणा कराजिबा प्रसंग को उल्लेख करी प्रधानमंत्री कहिछंती स्वच्छ भारत अभियान एवं जल जीवन मिशन एही सफलतारे गुरुत्वपूर्ण भूमिका निर्वाह करिछंती। जरूरीकालीन परिस्थिति को स्मरण करी प्रधानमंत्री कहिछंती एहा को लागू करी तत्कालीन सरकार केवल संविधान को हत्या करिनथिले बरं न्यायपालिका को फंगु करिदैथिले। प्रधानमंत्री कहिछंती जरूरीकालीन परिस्थिति को दृढ़तार सहित सामना करिथिबा व्यक्ति को समस्ते मने रखिबा उचित। गत 21 तारीख रे पालित होइथिबा आंतर्जातिक योग दिवस संपर्क में उल्लेख करी प्रधानमंत्री कहिछंती चलित थरर विषय वस्तु एक पृथ्वी एवं सुस्थता पई योग केवल एक स्लोगान नथिला बरं वसुदैव कुटुंबकम रो सार मर्म को मने पकाई देथिला।
इस बार की थीम भी बहुत विशेष थी, योगा फॉर वन अर्थ वन हेल्थ, यानी एक पृथ्वी एक स्वास्थ्य। ये सिर्फ एक नारा नहीं है, एक दिशा है जो हमें वसुधैव कुटुंबकम का एहसास कराती है। मुझे विश्वास है इस बार के योग दिवस की भव्यता ज्यादा से ज्यादा लोगों को योग को अपनाने के लिए जरूर प्रेरित करेगी।
मन की बात कार्यक्रम में प्रधानमंत्री कैलाश मानसरोवर यात्रा, अमरनाथ यात्रा एवं जगन्नाथ रथयात्रा उपरे आलोकपात करिथिले। एही सब धार्मिक यात्रा सेवा भावना पई एक सुजोग प्रदान करिथाय बोली प्रधानमंत्री कहिछंती।
जब कोई भी यात्रा होती है तो जितने लोग यात्रा पर जाते हैं उससे ज्यादा लोग तीर्थ यात्रियों की सेवा के काम में जुड़ते हैं। जगह जगह भंडारे और लंगर लगते हैं, लोग सड़कों के किनारे प्याव लगवाते हैं, सेवा भाव से ही मेडिकल कैंप और सुविधाओं की व्यवस्था की जाती है। कितने ही लोग अपने खर्च से तीर्थ यात्रियों के लिए धर्मशालाओं की और रहने की व्यवस्था करते हैं।
प्रधानमंत्री कहिछंती हस्तशिल्प एवं दक्षतार विविधता देशर एक प्रमुख क्षेत्र। एही अवसर रे से मेघालयर एरी सिल्क उपरे आलोकपात करिथिले। महिला नेतृत्वाधीन विकास उपरे उल्लेख करी प्रधानमंत्री कहिछंती देशर महिला समग्र समाज पई नूतन दिग्दर्शन प्रदान करुछंती। एही अवसर रे देशर केतेक अंचलर महिला चासी एवं उद्योगींक उपरे प्रधानमंत्री आलोकपात करिछंती। आपण माने संवाद सुनुछंती आकाशवाणीरो। କୋଲକାତା ଆଇନ ଛାତ୍ରୀ ଗଣଦୁଷ୍କର୍ମ ଘଟଣାରେ ଜାତୀୟ ମହିଳା କମିଶନର ଏକ ପ୍ରତିନିଧି ମଣ୍ଡଳୀ ଡକ୍ଟର ଅର୍ଚ୍ଚନା ମଜୁମଦାରଙ୍କ ନେତୃତ୍ୱରେ ଆଜି ସେହି ଆଇନ କଲେଜ ପରିଦର୍ଶନ କରିଛନ୍ତି, ସେଠାରେ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ପାଇଁ କୋଲକାତା ପୁଲିସ୍ ଜଣେ ସହକାରୀ ପୁଲିସ୍ କମିଶନରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଗଠନ କରିଛି। ଏହି ଘଟଣାରେ ପୁଲିସ୍ ଏପର୍ଯ୍ୟନ୍ତ ଚାରିଜଣଙ୍କୁ ଗିରଫ କରିଛି, ସେଥିମଧ୍ୟରେ ଦୁଇଜଣ ବରିଷ୍ଠ ଛାତ୍ର, ଜଣେ ପୁରାତନ ଛାତ୍ର ଏବଂ ସୁରକ୍ଷା ଗାର୍ଡ ରହିଛନ୍ତି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଆଜି ଭୋର 4 ସମୟରେ ରଥାରୂଢ଼ ଦାରୁବ୍ରହ୍ମଙ୍କୁ ଦର୍ଶନ ସମୟରେ ଅସ୍ୱାଭାବିକ ଭିଡ଼ ଯୋଗୁଁ ହୋଇଥିବା ଦଳାଚକଟା ଘଟଣାରେ 3 ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି। ଏହି ସମୟରେ ଚାରମାଳ କାଠ ବୋଝେଇ ଟ୍ରକ୍ ହଠାତ୍ ଭିଡ଼ ପରିସରକୁ ଆସିଯିବାରୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଦୁଃଖଦ ଘଟଣାରେ ଗୁରୁତର ଆହତ 6 ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିବା ବେଳେ 3 ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାରେ 80 ଆହତ ହୋଇ ଚିକିହିତ ହେଉଛନ୍ତି ବୋଲି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି। ଏ ସମ୍ପର୍କରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଇଛି, ପ୍ରଶାସନିକ ସ୍ତରରେ ତଦନ୍ତ ଆରମ୍ଭ ହୋଇଛି। ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ ଜାରି ରହିଛି। ଏଥିରେ 2 ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ଅଘଟଣର ବିଭିନ୍ନ ଦିଗ ଉପରେ ଆଲୋଚନା କରୁଛନ୍ତି। ଘଟଣାର ସମ୍ପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମହାପ୍ରଭୁଙ୍କ ରଥଯାତ୍ରାରେ ଏଭଳି ଅଘଟଣକୁ ନେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଉନ୍ନୟନ କମିଶନରଙ୍କ ଅଧୀନରେ ପ୍ରଶାସନିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପୁରୀ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ବଦଳି କରାଯାଇଛି। ନୂତନ ଜିଲ୍ଲାପାଳ ଭାବେ ଚଞ୍ଚଳ ରାଣା ଏବଂ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ପୁରୀ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ଆଜି ଦଳାଚକଟା ଘଟଣାରେ 3 ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ 25 ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସୁରକ୍ଷା ଅବହେଳାରେ ତୁରନ୍ତ ତଦନ୍ତ କରାଯିବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୁରୀ ଅଘଟଣ ପରେ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓ ପୁରୀ ଏସ୍ପି ବିନୀତ ଅଗ୍ରୱାଲ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ପ୍ରତ୍ୟେକଟି ଯୋଜନା ଏବଂ ତଥ୍ୟକୁ ବିଶ୍ଳେଷଣ କରିବା ଦିଗରେ ପରିସଂଖ୍ୟାନର ଗୁରୁତ୍ୱକୁ ଉପଲବ୍ଧି କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ପରିସଂଖ୍ୟାନ ଦିବସ। ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହାଲୋବିସ୍ଙ୍କ ଜନ୍ମ ଜୟନ୍ତୀକୁ ପରିସଂଖ୍ୟାନ ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି 75 ଜାତୀୟ ନମୁନା ସର୍ଭେ। ଏହି ଅବସରରେ ନୂଆଦିଲ୍ଲୀରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ମନ୍ତ୍ରୀ ରାଓ ଇନ୍ଦରଜିତ୍ ସିଂହ ଏଥିରେ ଯୋଗଦେଇ କହିଛନ୍ତି, ବର୍ତ୍ତମାନର ତଥ୍ୟ ଆଧାରିତ ବିଶ୍ୱରେ ପରିସଂଖ୍ୟାନ ହେଉଛି ପ୍ରମାଣ ଆଧାରିତ ଶାସନର ଭିତ୍ତିଭୂମି। ଏହି ଅବସରରେ ଶ୍ରୀ ସିଂହ ଏକ ସ୍କାରକୀ ମୁଦ୍ରା ଏବଂ ଷ୍ଟାମ୍ପର ଉନ୍ମୋଚନ କରିଥିଲେ। ଅନେକ ଗୁରୁତ୍ୱପୂର୍ଣ୍ଣ ପରିସଂଖ୍ୟାନର ପ୍ରକାଶନକୁ ମଧ୍ୟ ଆଜି ଉନ୍ମୋଚନ କରାଯାଇଛି। ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲା ଅନ୍ତର୍ଗତ ସିଲାଇବନ୍ଠାରେ ଆଜି ସକାଳେ ପ୍ରବଳ ବର୍ଷାଜନିତ ପରିସ୍ଥିତି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏକ ନିର୍ମାଣାଧୀନ ସ୍ଥାନରେ 9 ଶ୍ରମିକ ନିଖୋଜ ଥିବା ଜଣାପଡ଼ିଛି। ଏନ୍ଡିଆର୍ଏଫ୍, ଏସ୍ଡିଆର୍ଏଫ୍ ଏବଂ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସେଠାରେ କାର୍ଯ୍ୟରତ ଥିବା 19 ମଧ୍ୟରୁ 10 ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ଗଙ୍ଗୋତ୍ରୀ ଓ ଯମୁନେତ୍ରୀ ରାଜପଥରେ ଯାତାୟତ ବନ୍ଦ ରଖାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଚାରିଧାମ ଯାତ୍ରାକୁ ଆସନ୍ତା 24 ପାଇଁ ସ୍ଥଗିତ ରଖାଯାଇଛି। ହରିଦ୍ୱାର, ଋଷିକେଶ, ଶ୍ରୀନଗର, ରୁଦ୍ରପ୍ରୟାଗ, ସୋନପ୍ରୟାଗ ଏବଂ ବିକାଶନଗରରେ ରହିଥିବା ତୀର୍ଥଯାତ୍ରୀଙ୍କୁ ସମ୍ପୃକ୍ତ ସ୍ଥାନରେ ଅଟକାଇ ରଖିବାକୁ ପୁଲିସ୍ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ପରିସ୍ଥିତିର ସମୀକ୍ଷା କରିବା ସହ ଡେରାଡୁନ୍ସ୍ଥିତ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି। ଉତ୍ତରାଖଣ୍ଡର 7 ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ, ହରିୟାଣାର ଅବଶିଷ୍ଟ ଅଞ୍ଚଳ ଏବଂ ଦିଲ୍ଲୀରେ ପହଞ୍ଚିଛି। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ନିର୍ଦ୍ଧାରିତ ସମୟର 9 ପୂର୍ବରୁ ଦେଶର ସବୁ ଅଞ୍ଚଳରେ ପହଞ୍ଚିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସ୍ୱାସ୍ଥ୍ୟଠାରୁ ସାମାଜିକ ସୁରକ୍ଷା ପର୍ଯ୍ୟନ୍ତ ଦେଶର ପ୍ରତ୍ୟେକ କ୍ଷେତ୍ରରେ ପରିପୂର୍ଣ୍ଣ ଚିନ୍ତାଧାରା, ସାମାଜିକ ନ୍ୟାୟର ଉଲ୍ଲେଖନୀୟ ପ୍ରତିଫଳନ କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ରେ ଆଜି ଦେଶବାସୀଙ୍କ ସହ ଭାବ ବିନିମୟ କରି କହିଛନ୍ତି, ବିଭିନ୍ନ ଧାର୍ମିକ ଯାତ୍ରା ସେବା ଭାବନା ପାଇଁ କରିଥାଏ ସୁଯୋଗ ପ୍ରଦାନ। ପୁରୀରେ ଦଳାଚକଟା ଘଟଣାରେ 3 ମୃତ୍ୟୁ ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିର୍ଦ୍ଧାରିତ ସମୟର 9 ପୂର୍ବରୁ ଦେଶର ସବୁ ଅଞ୍ଚଳରେ ପହଞ୍ଚିଛି। ସମ୍ବାଦ ଶେଷ ହେଲା।